ମୁଁ ମଞ୍ଜୁନତା ପଟ୍ଟନାୟକ ରାଇଖଲ ଆଜି ମୁଁ କଦଳୀ ମଞ୍ଜା ବିଷୟରେ କହୁଛି ହଁ କଦଳୀ ଗଛକୁ ହାଣିବ ତା ଭିତରେ ଯୋଉ ମଞ୍ଜା ନାହିଁ କି ତାକୁ ଆଣିବ ସେ କଦଳୀ ମଞ୍ଜାକୁ କାଟିବ ଟେକି ଟେକି କରିକିରି ତାର ସୂତା ଯାକ ବାହାର କରିବ ତାପରେ ତାକୁ ଛୋଟ 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 କରି କାଟିବ ଗରମ ପାଣିରେ ସିଝେଇ ଦେବ 5 ମିନିଟ ହେଉ କି 10 ମିନିଟ ସିଝେଇ ଦେବ ତାକୁ ଛାଣିକିରି କାଢିବ ମସଲା ଗୁଣ୍ଡ ଲଙ୍କା ଗୁଣ୍ଡ ଅଦା ରସୁଣ ଆରୁ ତେଲ ଟିକେ ପକେଇବ ଆରୁ ସେ ପିଆଜ ପକେଇବ କଷି ଦେବ କଷି ଦେଇକି ସେ କଦଳୀ ମଞ୍ଜାକୁ ପକେଇବ ଲୁଣ ପକେଇବ ତାପରେ ଘୋଡ଼େଇ ଦେବ ଘରେ ଘୋଡ଼େଇ ଦେଇକିରି ଟିକେ ସିଝିଗଲେ ତାପରେ ତାକୁ ଘାଣ୍ଟିବ ଘାଣ୍ଟିକି ଟିକେ ଟମାଟୋ ପକେଇବ ତାପରେ ଘୋଡ଼େଇ ଦେବ ସେଦିନ ମସଲା ଗୁଣ୍ଡ ଟିକେ ପକେଇବ ଟିକେ ଯଦି ପାଣି ଦେବାକୁ ଥିଲେ ଦିଅନ୍ତୁ ନହେଲେ ନାହିଁ ଟିକେ ଘୋଡ଼େଇ ଟିକେ ଅଳ୍ପ ଜାଳ ଦେବ ତାପରେ ଘସିବ 10 ମିନିଟ 15 ମିନିଟ ଘୋଡ଼େଇବ ତାପରେ କାଢ଼ିକିରି ଟିକେ ଟିକେ ତାର ଦେହ ଥିବ ଓଲେଇ ଦେବ ମୋର ନମସ୍କାର।